ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ରାଜ୍ୟ ଶିଳ୍ପ ବିଭାଗ ତରଫ ଭୁବନେଶ୍ୱରନ ଆଜି ଓଡ଼ିଶା ଫାର୍ମା ସମ୍ମିଳନୀରେ ଆୟୋଜନ କରାଯାଉଛି। ସମ୍ମିଳନୀଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଫାର୍ମା ଆଉ ମେଡିକାଲ ଡିଭାଇସ୍ ଶିଳ୍ପ ନୀତିର ଉନ୍ମୋଚନ କରିବା ସହିତ ଫାର୍ମାସ୍ୟୁଟିକାଲ ଫାର୍ମ ଆଉ ମେଡିକାଲ ଡିଭାଇସ୍ ପାର୍କର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମଟି 200 ଅତ୍କା ଶିଳ୍ପପତି ଯୋଗଦେବା ସହିତ ବହୁତଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା। ସମ୍ମିଳନୀଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଉ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁବିଲ୍ ଉପସ୍ଥିତ ରହିବେ। ଗାଁ ଇଲାକାର ଲୋକ 100 ଦିନ ନିଶ୍ଚିତ କାମ ଯୋଗାଇ ଦେଉଥିବା ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଆଇନ ମନରେଗା ନାଁ ଖୁବ୍ ଜଲ୍ଦି ବଦଲାଯିବା, ତାର ଜାଗାନ ବିକଶିତ ଭାରତ ଜି ରାମ ଜି ଆଇନ 2025 ରଖାଯିବା ବୋଲି ସୂଚନା ମିଳିଛି। କେନ୍ଦ୍ର ସରକାର ସଂସଦର ଇ ଶୀତ ଅଧିବେଶନଟି ଇ ବିଲ୍ ଉପସ୍ଥାପନ କରିବେ। ନୂଆ ଆଇନ ଜରିଏ ଗାଁ ଇଲାକା ଲୁକୁ ବଛରକ 125 ଦିନର କାମ ଯୋଗାଇ ଦିଆଯିବା, ଇଥି ରାଜ୍ୟ ସରକାରଙ୍କର 10-40% ତକ ଭାଗ ରହିବା। ଶିଶୁ କର୍କଟ ରୋଗୀଙ୍କ ଚିକିତ୍ସା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଆଉ କେନ୍ କିଡ୍ସ କିଡ୍ସକେନ୍ ଭିତରେ ଗୋଟେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣାପତ୍ରଟି ଶିଶୁ କର୍କଟ ରୋଗୀମାନଙ୍କର ଯତନଟି ସହଯୋଗ କରିବାର ଲାଗି ଯୋଜନା ତିଆରି କରାଯାଇଛି। ଇତି ରୋଗୀମାନଙ୍କର ବେମାର ଚିହ୍ନଟ, ଚିକିତ୍ସା ସୁବିଧା, ଶିଶୁ ଆଉ ପରିବାର ଲାଗି ଆର୍ଥିକ ସୁରକ୍ଷା, ଯତ୍ନ, ସଚେତନତା ଆଉ ରୋଗୀ କେନ୍ଦ୍ରିକ ଗବେଷଣା ସାମିଲ ରହିଛି। ଇ ଶିକ୍ଷା ବର୍ଷରେ କୃଷି ବିଦ୍ୟାନିଧି ଯୋଜନାର ଅନ୍ଲାଇନ୍ ଆବେଦନ ସମୟକେ ରାଜ୍ୟ ସରକାର 20 ତାରିଖ ତକ ବଢ଼େଇଛନ୍। ଆଗନୁ ଇ ସମୟ 30 ନଭେମ୍ବର ରଖାଯାଇଥିଲା। ବହୁତଟି ଛାତ୍ରଛାତ୍ରୀ ଆବେଦନ ସମୟକେ ଆହୁରି ବଢ଼ାବାର ଲାଗି ଅନୁରୋଧ କରବାରନୁ ସରକାର ଇ ସମୟ ଫେର୍ ବଢ଼େଇଛନ୍। ପୁରୀ ଶ୍ରୀମନ୍ଦିରନ ଆଜ ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପୁରୁମାନଙ୍କର ପହିଲି ଭୋଗନୀତି ମୂଲ୍ୟବା। ପରମ୍ପରା ଅନୁସାରେ ମା ଲକ୍ଷ୍ମୀ ମାସେ ଲାଗି ମା ଘରକେ ଯାଇଥିବାରୁ ଏ ସମୟଟି ମା ଯଶୋଦା ମହାପୁରୁମାନଙ୍କ ଲାଗି ସୁସ୍ୱାଦୁ ଖାଇବାର ଦରବ ତିଆରି କରସନ୍। ପହିଲି ଭୋଗ ଲାଗି ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ରାତିର 2 ବଜେ ଦ୍ୱାରଫିଟା ନୀତି ଉତ୍ରୁ ମଙ୍ଗଲ ଆଳତି ମୈଲମ ଅବକାଶ ନୀତି ଉତ୍ରୁ ପହିଲି ଭୋଗନୀତି ମୂଲେଇଛି। ଭୁବନେଶ୍ୱର ୟୁନିଟ୍ 3 ପ୍ରଦର୍ଶନୀ ପଡ଼ିଆନ ଚାଲିଥିବାର 7 ନମ୍ବର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବଟି ଫି ଦିନ ପୁସ୍ତକପ୍ରେମୀମାନଙ୍କର ଭିଡ଼ ଜମୁଛି। ଗଲା 10 ଦିନ ଭିତରେ ମହୋତ୍ସବଟି 5 କୋଟି ଅତ୍କା ଟଙ୍କାର ବେପାର ହୋଇଥିବାର ଜଣାପଡ଼ିଛି। ଏତ୍କି ଟଙ୍କାର କାରବାର ପାଠକମାନଙ୍କର ବହି ଉପରେ ରହିଥିବାର ଭଲ ପାଇବାର ଆଉ ଲେଖକ ଆଉ ପ୍ରକାଶକମାନଙ୍କର ବର୍କସ ଭବିଷ୍ୟତକେ ଦର୍ଶାଉଛି। ଗଲାକାଲି ମହୋତ୍ସବକେ ଓଡ଼ିଶା ବିଧାନସଭା ପାଠାଗାର ସବକମିଟି ସଦସ୍ୟମାନେ ବୁଲି ଯାଇଥିଲେ। ଓଡ଼ିଶା ପୁଲିସର ଲୋକସେବା ଆଉ ପାରଦର୍ଶିତାକେ ଆହୁରି ବରକସ କରବାର ଲାଗି ରାଜ୍ୟ ପୁଲିସ ବାହିନୀ ତରଫ ଗୋଟିଏ ନୂଆ ୱେବସାଇଟ୍ ଲୋକାର୍ପଣ କରାଯାଇଛି। ଭୁବନେଶ୍ୱରଠାରେ ଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ନ ହୋଇଥିବାର ଖାସ କାର୍ଯ୍ୟକ୍ରମଟି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଇ ୱେବସାଇଟ୍କେ ଉନ୍ମୋଚନ କରିଛନ୍। ଭାରତ ପାକିସ୍ତାନ ଭିତରେ 1971 ହୋଇଥିବାର ଯୁଦ୍ଧଟି ଆଜିର ଦିନେ ଭାରତ ଜିତିଥିଲା। ହେ ବଛର 3 ଡିସେମ୍ବର ମୂଲିଥିବାର ଯୁଦ୍ଧ 13 ଦିନ ଚାଲିଥିଲା। ଏ ଦିନକେ ସୁର ପକାଇକରି ଆଜି ସାରା ଦେଶେ ବିଜୟ ଦିବସ ପାଳନ କରାଯାଉଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ 2026 ଲାଗି ଛୁଟି ତାଲିକା ବାହାର କରାଯାଇଛି। ଆଇବା ବଛର ରହିବାର ଛଡ଼ା 42 ଛୁଟି ରହିବା, ସେଥିର ଭିତରୁ କିଛି ଖାସ ଦିବସ ବିଦ୍ୟାଳୟମାନଙ୍କୁ ପାଳନ କରାଯିବା। ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥାକେ ବରକସ କରବାର ଆଉ ମଧ୍ୟସ୍ଥତା ଜରିଏ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକେ ତହକାବାର ଲକ୍ଷ୍ୟଟି ନୂଆପଡ଼ାନ ଗଲାକାଲି ମଧ୍ୟସ୍ଥତା ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ଚାଲିଥିବାର କାର୍ଯ୍ୟକ୍ରମ ଆଇବା 19 ତାରିଖ ତକ ଚାଲବା। ସମ୍ବଲପୁରନ କ୍ଷେତ୍ରୀୟ ଡାକ ଅଦାଲତ ଆଇବା 24 ତାରିଖ ଦିନ ହେବା, ଇତି ଭାଗ ନେବାରକେ ଲୁକେ ସେମାନଙ୍କର ଅଭିଯୋଗ ପହିଲା ଡିଭିଜନ ସ୍ତର ଡାକ ଅଦାଲତମାନଙ୍କେ ଦାଖଲ କରିବେ। ସେନ ସମାଧାନ ନାହିଁ ହେଲେ କ୍ଷେତ୍ରୀୟ ଡାକ ଅଦାଲତ ଶୁଣାଣି କରାଯିବା। କଳାହାଣ୍ଡି ଜିଲ୍ଲା ଯୋଜନା ଆଉ ପର୍ଯ୍ୟବେକ୍ଷଣ ଶାଖା ତରଫ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଚାର ପ୍ରସାର ଲାଗି ଗୋଟିଏ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଯାଇଛି। ଇଥି ଭିନ୍ ଭିନ୍ ବର୍ଗତି 46 ବିଦ୍ୟାଳୟର 175 ଏତ୍କା ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ଦିଗୁ ରାଜ୍ୟକେ ସୁଖା ଥଣ୍ଡା ପବନ ଆସୁଥିବାରୁ ଜବର ଶୀତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 5-6 ଦିନ ତକ ପାଗଟି ବିଶେଷ ପରିବର୍ତ୍ତନ ନାହିଁ ହୁଏ। ଆଇବା 24 ଘଣ୍ଟା ଭିତରେ କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଆର୍ କୋରାପୁଟର ଗୋଟେ ଯୋଡ଼େ ଜାଗାନ କମ୍ ନୁ ମଧ୍ୟମ ଧରଣ କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଏଚିନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।